वासुदेवाय श्रीमद्भागवतम दशम स्कंद चतुर्थ अध्याय श्लोक 21। तस्मात् भद्रेषु तनयान् तस्मात् भद्रेषु तनयान् मया व्यापादितानपि मया व्यापादितानपि मानुषो च जतः सर्वः मानुषो च जतः सर्वः अशोकृतं भुञ्जते अवसः सोकृतं भुञ्जते अवसः तस्माद् भद्रेषु तनयान् तस्माद् भद्रेषु तनयान् मया व्यापादितानपि मया व्यापादितानपि मानुषो च जतः सर्वा मानुषो च जतः सर्वा सोकृतं भुञ्जते अवसः तस्माद् भद्रेषु तनयान् मया व्यापादितानपि मानुषो च जतः सर्वा शोकं विन्दते वदा तस्मात् भद्रेषु तनयान् मया व्यापादितानपि मानुषो च जतः सर्वा शोकृतं भुञ्जते अवसः
शब्दानुपात तस्मात् अतएव भद्रे हे भगनी तुम्हारो सर्वतो भावे कल्याण हो सो तनयान तुम पुत्रमान पाई मया मो द्वारा व्यापादितान दुर्भाग्यवशतः नियत होइछन्ति अपि यद्यो मा अनुशोच शोक करणाय जतः कारण सर्वः सकले स्वकृतम् ତାଙ୍କ ନିଜ କର୍ମ ଫଳରେ ବିନ୍ଦତେ ଭୋଗ କରନ୍ତି ଅବଶ୍ୟ ଦୈବ ବିଧାନ ଅନୁସାରେ ଶୋକ ଅନୁବାଦ ହେ ଭଦ୍ରେ ହେ ଭଗ୍ନୀ ଦେବକୀ ସମସ୍ତେ ଦୈବ ବିଧାନ ଅନୁସାରେ ନିଜ କର୍ମ ଫଳ ଭୋଗ କରନ୍ତି ତେଣୁ ଯଦିଓ ତୁମ ପୁତ୍ରମାନେ ଦୁର୍ଭାଗ୍ୟବଶତଃ ମୋ ଦ୍ୱାରା ନିହତ ହୋଇଛନ୍ତି ସେଥିପାଇଁ ଦୟାକରି ଶୋକ କର ନାହିଁ ଭାଗବତରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ବ୍ରହ୍ମ ସଂହିତା 5:54 କୁହାଯାଇଛି ଯସ୍ତୁନ୍ଦ୍ର ଗୋପମତ୍ର ମହୋଷ କର୍ମ ବନ୍ଧାନ ରୂପ ଫଳଭାଜ ନମାତନୋତି କର୍ମାଣି ନିର୍ଦ୍ଧତି କିନ୍ତୁ ଚ ଭକ୍ତିଭାଜାମ ଗୋବିନ୍ଦମାଦି ପୁରୁଷଂ ଗମହଂ ଭଜାମି ଅର୍ଥାତ୍ ଅତି କ୍ଷୁଦ୍ର କୀଟ ଇନ୍ଦ୍ରକପଟରୁ ଆରମ୍ଭ କରି ଇନ୍ଦ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ସେମାନଙ୍କ କର୍ମଫଳ ଭୋଗ କରିବାକୁ ହୁଏ ଆପାତ ଦୃଷ୍ଟିରେ ମନେ ହୋଇପାରେ ଯେ କେହି କୌଣସି ବାହ୍ୟ କାରଣ ହେତୁ ସୁଖ କିମ୍ବା ଦୁଃଖ ଭୋଗ କରୁଛି କିନ୍ତୁ ପ୍ରକୃତ କାରଣ ହେଉଛି କର୍ମଫଳ ଏପରିକି କେହି ଯେତେବେଳେ କାହାକୁ ହତ୍ୟା କରେ ତାହେଲେ ବି ବୁଝିବାକୁ ହେବ ନିହତ ବ୍ୟକ୍ତି ଏବଂ ହତ୍ୟାକାରୀ ଉଭୟ ପ୍ରକୃତିର କ୍ରୀଡ଼ନକ ରୂପେ ସେମାନଙ୍କ କର୍ମଫଳ ଭୋଗ କରୁଛନ୍ତି। ତେଣୁ କଂସ ଦେବକୀଙ୍କ ନିକଟରେ ପ୍ରାର୍ଥନା କରୁଛି, ସେ ଯେପରି ଏହି ବିଷୟକୁ ଗଭୀର ଭାବରେ ବିବେଚନା କରି ତାକୁ କ୍ଷମା କରନ୍ତି, କାରଣ ସେ ଦେବକୀଙ୍କର ପୁତ୍ରମାନଙ୍କର ମୃତ୍ୟୁର କାରଣ ନୁହେଁ, ପକ୍ଷାନ୍ତରେ ସେମାନଙ୍କ ଭାଗ୍ୟରେ ତାହା ହେବାକୁ ଥିଲା। ତେଣୁ ଦେବକୀ ଯେପରି ପୂର୍ବରୁ ଯାହା ସବୁ ଘଟିଛି ସେଥିପାଇଁ କୌଣସି ଶୋକ ନ କରି ତାକୁ ଭୁଲିଯାଇ କଂସକୁ କ୍ଷମା କରିଦିଅନ୍ତି। କଂସ ନିଜର ଦୋଷ ସ୍ୱୀକାର କରି କହିଲା ଯେ ଯାହା କରାଯାଇଛି ତାହା ସବୁ ହିଁ ଦୈବର ନିୟନ୍ତ୍ରଣ ଅଧୀନରେ ଘଟିଛି। କଂସ ଦେବକୀଙ୍କ ପୁତ୍ରମାନଙ୍କର ମୃତ୍ୟୁର ଆପାତ କାରଣ ହୋଇପାରେ, କିନ୍ତୁ ପ୍ରକୃତ କାରଣ ହେଉଛି ସେମାନଙ୍କ ପୂର୍ବକୃତ କର୍ମ, ଏହା ହିଁ ବାସ୍ତବ ସତ୍ୟ। ମଙ୍ଗଳାୟ କୃଷ୍ଣ ଚେଷ୍ଟାୟ ଭକ୍ତି ସ୍ୱରୂପଦାଙ୍ଗ ସ୍ୱାମୀ ନାମିନୀ ନମ ସଦ୍ଭକ୍ତ ମଣେଶ ମଣିପୁର ଉଦ୍ଭବାୟ ଚ ପ୍ରଭୁପାଦ ଲସତ୍ ବାଣୀ ପ୍ରଚାର ନିରତା। ହରେ କୃଷ୍ଣ। ତେଣୁ ଆମେ ଆଜି ଦଶମ ସ୍କନ୍ଦ ଚତୁର୍ଥ ଅଧ୍ୟାୟ ଶ୍ଳୋକ ଏକୋଇଶ ଉପରେ କଥା କହିବା। ତେଣୁ ଏ ଯେଉଁ ଚତୁର୍ଥ ଅଧ୍ୟାୟ ହେଉଛି କଂସର ଅତ୍ୟାଚାର। ଆମେ କଥାଟା କହିଥିଲେ କଂସର ଯଦିଓ ମଥୁରାରେ ବାସ କରୁଥିଲା କିନ୍ତୁ ସେ ପ୍ରକୃତ ମଥୁରାବାସ କରିନଥିଲା। ତେଣୁ ମଥୁରାବାସ ଯଦିଓ ଭକ୍ତିର ପାଞ୍ଚଟି ମୁଖ୍ୟ ଅଙ୍ଗ ଭିତରେ ଗୋଟିଏ ଅଙ୍ଗ, କିନ୍ତୁ ଯିଏ ମଥୁରାରେ ରହିଗଲେ ସେ ମଥୁରାବାସ କରିବ ତା ନୁହେଁ। ଯେମିତି ଆମେ କହିବା ରଘୁନନ୍ଦନ ଧାମ ରହିଲେ, କିନ୍ତୁ ରଘୁନନ୍ଦନ ଧାମ ରହିଲେ ମଧ୍ୟ ଧାମବାସ ସେମାନେ କରିବେ ଯେଉଁମାନେ ଏଇଭଳି ଭାବରେ କାୟ ମନ ବାକ୍ୟରେ ଭଗବାନ ରଘୁନନ୍ଦନଙ୍କ ସେବାରେ ନିୟୋଜିତ ରହିବେ। କିନ୍ତୁ ଏଠି ରହିକିରି ମଧ୍ୟ ଯଦି ସେମାନେ ନିଜ ଇନ୍ଦ୍ର ସୃଷ୍ଟିରେ ଲାଗିକି ରହିବେ ତାହେଲେ ସେମାନେ ଧାମବାସ କରୁନାହାନ୍ତି। ସବୁଠି ସେ କଥା ପ୍ରଯୁଜ୍ୟ। ତେଣୁ ଯଦିଓ କଂସ ମଥୁରାରେ ଥିଲା କିନ୍ତୁ ସେ ପ୍ରକୃତରେ ମଥୁରାବାସ କରୁନଥିଲା। ମଥୁରାବାସ କରୁଥିଲେ ଜଣଙ୍କର ଭକ୍ତି ଉଦୟ ହେବ। ଭକ୍ତିର ଯେଉଁ ଚଉଷଠି ଅଙ୍ଗ ରହିଛି ଯେକୌଣସି ଗୋଟିଏ ଅଙ୍ଗ କଲେ ମଧ୍ୟ ଯେମିତି ଭାବରେ କହିଛନ୍ତି ଚର୍ଚ୍ଚା ମଧ୍ୟ କୁହାଯାଇଛି କୃଷ୍ଣ ଭାତି ଜନ୍ମାଏ ଏଇ ପାଞ୍ଚର ଅତି ଅଳ୍ପ ସଂଘ। ଯେଉଁ ପାଞ୍ଚଟି ରହିଛି ମୁଖ୍ୟ ଅଙ୍ଗ ଭକ୍ତିର ସେ ହେଉଛି ସାଧୁ ସଂଘ, ନାମ କୀର୍ତ୍ତନ, ଭାଗବତ ଶ୍ରବଣ, ମଥୁରା ପୁରୀତେ ବାସ, ଶ୍ରୀମୂର୍ତ୍ତିର ସନ୍ଧ୍ୟା ସେବନ। ଏଇ ଯେଉଁ ପାଞ୍ଚଟି ଅଙ୍ଗ ରହିଛି, ପ୍ରଥମ ହେଉଛି ସାଧୁ ସଂଘ। ସାଧୁ ସଂଘରେ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏବଂ ଭାଗବତ ଶ୍ରବଣ କରୁଛେ। ନିତ୍ୟମ ଭାଗବତ ସେବୟା ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଯେତେ ସେଣ୍ଟର ଅଛି, ଯେତେ ଇସ୍କନ୍ର ପ୍ରଭୁପାଦ ଥିଲାବେଳେ 108 ସେଣ୍ଟର ସେ ଫାଉଣ୍ଡେସନ ଦେଇଥିଲେ, ବର୍ତ୍ତମାନ 685 ସେଣ୍ଟର ହେଇଗଲାଣି ଏବଂ ଅନ୍ୟାନ୍ୟ କିଛି ଫାର୍ମ ହାଉସ୍ ଇତ୍ୟାଦି ସବୁ ରହିଛି। ତେଣୁ ଏଇ ସବୁ ସ୍ଥାନରେ ସକାଳ 8 ଭାଗବତ କଥା ହେଉଛି, ସନ୍ଧ୍ୟାବେଳେ 7:30 ଭଗବତ ଗୀତା ପାଠ କରାଯାଉଛି। ତେଣୁ ପ୍ରଭୁପାଦ ମହାରାଜ ପ୍ରଶଂସା କରିଛନ୍ତି, କାରଣ ଇଏ ଆମର ନିହାତି ଆବଶ୍ୟକ। ଯେମିତି ଆମେ ସକାଳେ ସ୍ନାନ କରୁଛେ, ଖାଦ୍ୟ ଗ୍ରହଣ କରୁଛେ, ଏସବୁ ଆବଶ୍ୟକ ରହିଛି ଶରୀରର, ସେଭଳି ଭାବରେ ଆତ୍ମାର ଆବଶ୍ୟକ ରହିଛି। ଏଇଟା ସର୍ବେଶ୍ୱର ଧର୍ମ ଭକ୍ତିର ପକ୍ଷରେ ସୀମାନ୍ତ ପ୍ରଶ୍ନର ଉତ୍ତରରେ ସୁଗୋସ୍ୱାମୀ ପ୍ରଥମେ କଥା କହିଥିଲେ, ଆମେ କେମିତି ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରିବା ନା, ଏଇ ଭଗବାନ ପ୍ରତି ଯଦି ଭକ୍ତି କରିବା ତାହେଲେ ହିଁ ପ୍ରକୃତ ଆମେ ଆନନ୍ଦ ପ୍ରାପ୍ତ ହେଇପାରିବା। ତେଣୁ ଏ ଯୋଉ ଭକ୍ତିର ଅଙ୍ଗ ରହିଛି 64 ଅଙ୍ଗ, ତା ଦେହରୁ 5 ହେଉଛି ମୁଖ୍ୟ ଅଙ୍ଗ ଭାଗବତ ଶ୍ରବଣ ତା ଦେହରୁ ଗୋଟିଏ, ସେଥିପାଇଁ ପ୍ରତିଦିନ ଆମର 8 ଭାଗବତ କରାଯାଉଛି, ପାଠ କରାଯାଉଛି। ତେଣୁ ଭାଗବତ ଆମେ ବୁଝୁ କି ନ ବୁଝୁ, ଭଲ ଲାଗୁ କି ନ ଲାଗୁ, ଆମେ ଶ୍ରବଣ କରିବା କଥା। ତେଣୁ ଶୀତବର୍ଷ ଭାଗବତ କହୁଛନ୍ତି, ଶୀତବର୍ଷ ଏ କଥା କହିଛନ୍ତି ଯେ ଯୋଉମାନଙ୍କର ଯୋଉମାନେ ବହୁତ ଧର୍ମ ବହୁତ ସୁନ୍ଦର ଭାବେ ପାଳନ କରିଥାଇ ପାରନ୍ତି, ଧର୍ମ ସମିଷ୍ଠ କିନ୍ତୁ ଭଗବାନ କଥାରେ ଯଦି ରତି ନ ଆସିଲା ତାହେଲେ ବୁଝିବାକୁ ପଡିବ ସେ ଯଦି ଶ୍ରମ। ତେଣୁ ଏଇଟାକୁ ଆମେ ପ୍ରତିଦିନ ଭାଗବତ ଶ୍ରବଣ କରିବା କଥା। ତେଣୁ ସେଇଭଳି ଭାବରେ ମଥୁରା ପୁରୀତେ ବାସ, ଧାମରେ ବାସ ମଧ୍ୟ ଗୋଟିଏ ଭକ୍ତିର ଅଙ୍ଗ, ଧାମରେ ବାସ କଲେ ଭକ୍ତି ସ୍ୱତଃ ପୁରୀତ ହେବ ଭକ୍ତି। ତେଣୁ ଆଉ ଗୋଟିଏ ହେଉଛି ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ।
আমি সব একটা বিগ্রহ করতে পূজা পাঠ করতে সকাল ঠু আরম্ভ করি মঙ্গল আরতি আরম্ভ করি রাত্রি সন্ধ্যা সন্ধ্যা পর্যন্ত এই সব শ্রীমূর্তির সন্ধ্যা সেবন হচ্ছে সেবা করা যাচ্ছে মূর্তিঙ্কর তেমন চৈতন্য চর্চা মধ্যে কুহাইছে চৈতন্য মহাপ্রভু কুহাইছে কথা যে কৃষ্ণ ভক্তি জন্মায় এই পাঁচের অতি অল্প সঙ্গ এই পাঁচের অতি অল্প কিছু জন সঙ্গ পাচ্ছি তার মধ্যে কৃষ্ণভক্তি তার জাগ্রত হব ସେମିତି ହଉ କଂସ ଯଦି ମଧ୍ୟ ତା ପାଖକୁ ଉଠିଲା କିନ୍ତୁ ପ୍ରକୃତରେ ପକ୍ଷବାସ କରୁଥିଲା ତେଣୁ ସେ ଅତ୍ୟାଚାର ସେ କରୁଥିଲା ଦେଖିଲି ତାକୁ ସକାଳୁ କରିଦେ ଗଲେ ଆଉ ପୂର୍ବ ପୂର୍ଣ୍ଣା କହିଲି ଅଷ୍ଟମଦାନ ପରେ ଦେବୀ ଦୁର୍ଗା ଆଣିବା ପାଇଁ କହିଲେ ତୁ ଏଇ ଯୋଉ ଅତ୍ୟାଚାର କରୁଛୁ ତୁ ବନ୍ଦ କର କିନ୍ତୁ ସେ କଥା ଶୁଣିକି କଂସର ମନ ବଦଳି ଯାଇଥିଲା ତେଣୁ ସେ ଯାଇକି ବର୍ତ୍ତମାନ ଦେବକୀ ଏବଂ ବସୁଦେବ ପାଖରେ କ୍ଷମା ପ୍ରାର୍ଥନା କରୁଛି ମୋର ଭୁଲ ହେଇଗଲା ସେ ନିଶ୍ଚିନ୍ତ ଭୁଲ କରିବ ପ୍ରମାଦ ପାଇଁ ଗୋଟିଏ କଥା ଆଉ ଗୋଟେ କଥା ଭାବିବ ପ୍ରମାଦ ସବୁଠାରୁ ବଡ ପ୍ରମାଦ ହଉଛି ଆମେ ନିଜ ଶରୀର ବୋଲି ନିଜକୁ ଶରୀର ବୋଲି ଭାବୁଛେ ସେଇ ପ୍ରମାଦ ହିସାବରେ ବର୍ତ୍ତମାନ ତନ୍ତ କହୁଛୁ ଆମେ ପ୍ରକୃତ ଶରୀର ନୁହଁ ଏ ଜ୍ଞାନ କହୁଛୁ ଏବଂ ବିଭିନ୍ନ ଜିନିଷ କହିଲେ ଠକିବା ମନ ହେଉଛି ବର୍ତ୍ତଶିବ କହିଲେ ଠକିବା ମନ ହେଉଛି ଠକିବ ଅଛି ଭୌତିକ ଜାଗାରେ ସମସ୍ତେ କିଏ ଠକୁଛି କିମ୍ବା ଠିକ ହେଇଯାଉଛି ଭୌତିକ ଜାଗା କାରଣ ସମସ୍ତେ ବଦ୍ଧ ଯିବ ତେଣୁ ଯେଉଁମାନେ ମୁକ୍ତ ଯିବ କିନ୍ତୁ ଏଇ ଚାରୋଟି ଦୋଷ ମୁକ୍ତ ତାଙ୍କର ଏଇ ଦୋଷ ନଥାଏ କରୋନା ପାଖରେ କହିଲେ ଆମର ଇନ୍ଦ୍ର ମାନଙ୍କର ଦୋଷ ରହିଛି ଇନ୍ଦ୍ର ମାନେ ତାଙ୍କର ଯୋଉ ଶକ୍ତି ରହିଛି ସେ ଅସୀମ ଶକ୍ତି ନୁହଁ ସୀମିତ ଶକ୍ତି ରହିଛି ତେଣୁ କଂସ ବର୍ତ୍ତମାନ ଅନୁଭବ କଲା ଯେ ପ୍ରକୃତରେ ମୋର ଭୁଲ ହେଇଯାଇଛି ମୁଁ ଯୋଉ ଛଅ କଂସର ଯୋଉ ଦେବକୀଙ୍କର ଛଅ ପୁତ୍ରକୁ ହତ୍ୟା କଲି ଏ ମୋର ଗୋଟେ ଭୁଲ ହେଇଗଲା ତେଣୁ ବର୍ତ୍ତମାନ ସେ କ୍ଷମା ପ୍ରାର୍ଥନା କରିବେ କିନ୍ତୁ ପରେ ପୁଣି ଯେତେବେଳେ ତାର ଅସତ୍ସଙ୍ଗ କରିବ ଯୋଉ ଅଷ୍ଟମ ଲକ୍ଷ୍ମୀ ତାର ମନ୍ତ୍ରୀମାନେ ସବୁ ରହିଛନ୍ତି ଚାଣର ଗୋଷ୍ଠୀ ପାଇଥାନ୍ତି ସେମାନଙ୍କ ସମୟ ଯେତେବେଳେ କରିବ ସେତେବେଳେ ସେ ପୁଣି ତାର ଏ ଯୋଉ ଭଲ ଜ୍ଞାନଟା ଚାଲିବ ପୁଣି ଅସତ ଚିନ୍ତା ଆସିବ ସତ ଚିନ୍ତା ଚାଲିବ ତେଣୁ ସେ ପୁଣି ସବୁ କେମିତି ତାଙ୍କର ଶତ୍ରୁ ହତ୍ୟା କରିବା ପାଇଁ ସେ ବ୍ୟବସ୍ଥା କରିବେ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯିବ ପୁତନା ବର୍ଣ୍ଣ ପୁତନା ଲୀଳାଠୁ ଆରମ୍ଭ ହବ ସେ କଥା ତେଣୁ ବର୍ତ୍ତମାନ ବର୍ଷ ଯାଇ ଦେବକୀ ଏବଂ ବସୁଦେବଙ୍କୁ ବହୁତ ବୁଝାଉଛନ୍ତି ଏବଂ ସେ ଆତ୍ମା ସମସ୍ତେ ଜ୍ଞାନ ମଧ୍ୟ ପ୍ରଦାନ କରୁଛନ୍ତି ଯେମିତି ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଏ ଆତ୍ମା ସମସ୍ତେ ଜ୍ଞାନ ପ୍ରଦାନ କରିଥିଲେ ନ ଜାତି ବିହତି ବା କଦାତି ନାୟନ ଭୂତା ଭୂତାବାନ ଭୂୟ ଅଯୋନିତ୍ୟ ଶାଶୁ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ ପ୍ରକୃତରେ ଆମର ମୃତ୍ୟୁ ନାହିଁ ଶରୀରର ମୃତ୍ୟୁ ହେଇଗଲେ ମଧ୍ୟ ଆମର ମୃତ୍ୟୁ ନାହିଁ ଯେଉଁମାନେ ମନ୍ତ୍ରୀମାନଙ୍କୁ ଆସିଛନ୍ତି ସେମାନେ ଅତ୍ୟନ୍ତ ଏଇଟା ଜାଣିବାକୁ ହେଉଛି ପ୍ରାଥମିକ ଜ୍ଞାନ ଭଗବତ ଗୀତାରେ ପ୍ରଦାନ କରାଯାଇଛି ଆତ୍ମା ସମ୍ବନ୍ଧ ଜ୍ଞାନ ପ୍ରାଥମିକ ଜ୍ଞାନ ଯେଉଁ ବୁହ୍ୟ ଜ୍ଞାନ ଆର ଉନ୍ନତର ଗୋଟେ ବୁହ୍ୟତର ଯାହାକି ପରମାତ୍ମା ସମ୍ବନ୍ଧ ଜ୍ଞାନ ଏବଂ ତାଠାରୁ ଆଉ ଉନ୍ନତର ହେଉଛି ବୁହ୍ୟତମ ଜ୍ଞାନ ଯାହାକି ଭଗବତ ସମ୍ବନ୍ଧ ଜ୍ଞାନ ସେଇଭଳି ଭାବେ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ପ୍ରଦାନ କରାଯାଇଛି ତେଣୁ ଅନ୍ତପକ୍ଷେ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ଅନ୍ତପକ୍ଷ ଜାଣିବା କଥା ଯେ ସେମାନେ ଏ ଶରୀର ନୁହନ୍ତି ସେମାନଙ୍କର ଯୋଉ ଭୟ ରହିଥିଲା ମୃତ୍ୟୁ ଭୟ ସମସ୍ତଙ୍କର ମୃତ୍ୟୁ ଭୟ ରହିଛି ସମସ୍ତଙ୍କ ମୃତ୍ୟୁ ଭୟ ରହିଛି ଏବଂ ଏଇ ମୃତ୍ୟୁ ଜାଗାରେ କହିଲେ ପହବର୍ଗ ପହବର୍ଗର ଅନ୍ତିମ ବର୍ଗ ହେଉଛି ଅନ୍ତିମ କଥା ହେଉଛି ମୃତ୍ୟୁ ପହବର୍ଗ କହିଲେ ପାଞ୍ଚଟି ଅକ୍ଷରକୁ ନେଇ ପହବର୍ଗ ଗଠିତ ବ୍ୟାକରଣରେ ଏ ଭୌତିକ ଜଗତ କିଛି ଯାହା କହୁଛନ୍ତି ସମସ୍ତେ ପରିଶ୍ରମ କରୁଛନ୍ତି ପରିଶ୍ରମ କଲେ ପାଟିରୁ ଫେଣ ବାହାରୁଛି ଏବଂ ଯେତେ ପରିଶ୍ରମ କଲେ ମଧ୍ୟ ସବୁକିଛି ବ୍ୟର୍ଥ ହେଇଯାଉଛି ଏବଂ ସମସ୍ତଙ୍କର ଭୟ ଏବଂ ମୟ ହେଉଛି ମୃତ୍ୟୁ ଅନ୍ତିମ ଭୟ ହେଉଛି ମୃତ୍ୟୁମୟ କିନ୍ତୁ ଯେଉଁମାନେ ଭଗବାନଙ୍କର ଶରଣ ଯାଉଛନ୍ତି କିଛି ଭକ୍ତି ପ୍ରାପ୍ତ ହେଇଛନ୍ତି ଅନ୍ତତଃ ପକ୍ଷେ ସେମାନେ ଏଇ ଭୟରୁ ମୁକ୍ତ ହେଇଯାଉଛନ୍ତି ଭୟ କେତେବେଳେ ଆସୁଛି ନା ଯେତେବେଳେ ଆସିକି ଭଗବାନ ଭୁଲି ଯାଉଥିଲେ ଯେମିତି ଆମେ ଶୋଇଲା ବେଳେ ସ୍ୱପ୍ନରେ ଆମେ ବହୁତ ଭୟ କରୁଛେ, ବହୁତ ଭୟଙ୍କ ସ୍ୱପ୍ନ ଦେଖୁଛେ, ବାପା ଆମ ଖାଇଗଲାଣି ବା ସାପ ଘଞ୍ଚି ଦେଲାଣି ବା ଆମକୁ ବାହାରକୁ ଡେଇଁ ପଡ଼ୁଛେ, ଏଇଭଳି ଭାବରେ ଭୟଙ୍କର ସ୍ୱପ୍ନ ଦେଖୁଛେ। କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗି ଯାଉଛି ସେତେବେଳେ ଡରୁଛେ ପ୍ରକୃତରେ ଏଇଟା ସତ୍ୟ ନୁହଁ, ଭୟ ଚାଲିଯାଉଛି। ସେଇଭଳି ଭାବରେ ଗୋଟିଏ ଜଗତରେ ଯେଉଁମାନଙ୍କ ଭୟ ରହିଛି ସେମାନେ ଭଗବାନଙ୍କୁ ଭୁଲି ଯାଇଛନ୍ତି। ଭୟମ ବିଦ୍ୟା ଫେରିବେଶ, ଭୟ କେତେବେଳେ ଆସୁଛି ନା ଭଗବାନଙ୍କର ଅଭିନିବେଶ ନକରି ଯେତେବେଳେ ଆମେ ଭୌତିକ ଅଭିନିବେଶ ହେଉଛି, ଭୌତିକ ଚିନ୍ତାରେ ରହିଲେ, ଭୌତିକ ଧାରଣା ରହିଲେ, ଭଗବତ ଧାରଣାକୁ ଆସି ନାହିଁ ଆମେ, ସେତେବେଳେ ଆମର ଭୟ ଆସୁଛି। ତେଣୁ ଯେତେବେଳେ ଆମେ ଭଗବାନଙ୍କ ଶରଣରେ ଯାଉଛେ, ଗୁରୁଙ୍କର ଶରଣରେ ଯାଉଛେ, ସେତେବେଳେ ଭଗବାନଙ୍କ ବିଷୟରେ ଯେତେବେଳେ ଅଭିନିବେଶ ଆସୁଛି, ଭଗବାନଙ୍କ ଚିନ୍ତା ଆସୁଛି, ସେତେବେଳେ ଆମେ ଭୟ ଭଜ ମନ ଶ୍ରୀ ନନ୍ଦ ନନ୍ଦନ ଭଗବାନ ପାଦପଦ୍ମ ହେଉଛି ଅଭୟ ଚରଣ। ତେଣୁ ଆମ ଗୁରୁଙ୍କ ନାମ ଥିଲା ଅଭୟ ଚରଣ, ତାଙ୍କର ପିତା ତାଙ୍କର ନାମ ଦେଇଥିଲେ ଅଭୟ ଚରଣ। ସେ ଭୟ କରୁନଥିଲେ, ଯେତେବେଳେ ସେ ଯାଉଥିଲେ ଆମେରିକାକୁ 1965 ଯାଇଥିଲେ, ସେ ସମୟରେ ସମୁଦ୍ରରେ ଝଡ଼ ଆସିଲା, ସମସ୍ତ ଭୟରେ ପ୍ରକମ୍ପିତ ହେଇ ରହୁଛନ୍ତି, ମୃତ୍ୟୁ ଭୟ ସମସ୍ତଙ୍କୁ ରହିବେ, କିନ୍ତୁ ପ୍ରଭୁପାଦଙ୍କର କୌଣସି ଭୟ ନାହିଁ, କାରଣ ସେ ଭଗବାନଙ୍କ ଶରଣରେ ଅଛନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ରହିବେ ତାଙ୍କର କୌଣସି ଭୟ ଆସିବ ନାହିଁ। ଭଗବତୀ ଷଷ୍ଠ ଅଧ୍ୟାୟ ଭଗବାନ କହିଛନ୍ତି, ଯେ ଜଙ୍ଗଲ ଧୁଆ ତାପରମ ରାମ ଅନ୍ୟ ନାଧିକ ପ୍ରଥମ ଜୈଷ୍ଠ ନ ମୁଖେ ନ ଗୁରୁ ନାମ ବିଚାର ଲଗେ। ଯେଉଁମାନେ ଭଗବାନ ଭକ୍ତିରେ ଦୃଢ଼ ହେଉଛନ୍ତି, ଜନ୍ମଲବ୍ଧ ତାପରେ ଲାଭ, ଏଇ ଆଗରୁ ଅଧିକ କିଛି ଲାଭ ସେମାନେ ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ। ଏବଂ ଜୈଷ୍ଠ ନ ମୁଖିଆ ଯେଉଁ ସ୍ଥିତିରେ ଜଣେ ରହିଲେ, ଯେତେ ବଡ଼ ଦୁଃଖ ଆସିଲେ ମଧ୍ୟ ସେମାନେ ବିଜୁଳି ଚାହିଁବେ ନାହିଁ। ତେଣୁ ଏଇ ଭୟଟା ଏହିପରି ଭାବରେ ପର୍ବରେ ଏଇସବୁ ଆସୁଛି। ତେଣୁ କଂସ କଂସ ମଧ୍ୟ ଭୟ କରୁଥିଲା, କାରଣ କଂସ ପ୍ରକୃତ ମତବାସ କରୁନଥିଲା, ସେ ପର୍ବତରେ ହିଁ ଥିଲା, କିନ୍ତୁ ତାର ଜ୍ଞାନ ଥିଲା, ଆତ୍ମା ସମ୍ବନ୍ଧ ଜ୍ଞାନ ଥିଲା। ସେ ଜ୍ଞାନକୁ ସେ ବର୍ତ୍ତମାନ ଦେବଦେବୀ ବ୍ୟସଦକୁ ପ୍ରଦାନ କରୁଛନ୍ତି, କାରଣ ପ୍ରକୃତରେ ସେ ହେଉଛନ୍ତି ଭଗବାନଙ୍କର ପାର୍ଶ୍ୱଦ ଜୟ ବିଜୟ ଶିଖିଲେ। ତେଣୁ ସେ କହୁଛନ୍ତି ଦେବଦେବୀ ଏବଂ କୃଷ୍ଣ ଏଇଭଳି ଭାବରେ ଅଶୋକଙ୍କ କଲା, ସେତେବେଳେ ସେ ପୁଣି ତାଙ୍କର ଶତ୍ରୁ ଭଗବାନ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିଥିଲା, କିନ୍ତୁ ବର୍ତ୍ତମାନ ତାର ସଚିନ୍ତା ଉଦୟ ହେଇଛି। ତେଣୁ ସେ ଯାଇ ମନୁଶାଳକୁ ଯାଇ ଦେବକୀ ବସୁଛନ୍ତି, ବହୁତ କ୍ଷମା ପ୍ରାର୍ଥନା କରୁଛନ୍ତି ଏବଂ ବହୁତ ଜ୍ଞାନ ଉପଦେଶ ଦେଉଛନ୍ତି। ପ୍ରକୃତରେ ଆ କୁତୁଷ ବର୍ଣ୍ଣନା କରାଯାଇଛି। ତେଣୁ ଏ ଶ୍ଳୋକରେ ସେ କହୁଛନ୍ତି ଯେ ଦେବୀ ତସ୍ମା ଆ କୁତୁଷ ବତେଇ ଦେଲେ, ଜ୍ଞାନକୁ ପ୍ରଦାନ କରିଦେଲେ, ଆତ୍ମା ସମେତ ଜ୍ଞାନ ପ୍ରଦାନ କରିଦେଲେ, ଯେ ଆତ୍ମା ସମେତ ଜ୍ଞାନ ପ୍ରାପ୍ତ ହେଲେ ସେମାନେ ଆଉ ତାଙ୍କର ସୂଚନା ଆକାଶରେ ରହିବ ନାହିଁ। ଭଗବତୀତା ଅଷ୍ଟମ ଭଗବାନ କହୁଛନ୍ତି, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ସୁତି ନ କାଙ୍କ୍ଷେବି ସମସ୍ତ ଭୂତ ହେତୁ ମଦଭକ୍ତି ଲଭତେ ପରା। ଯେଉଁମାନେ ଏ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ବ୍ରହ୍ମଭୂତ ସ୍ତରକୁ ଯାଉଛନ୍ତି, ଏ ତ୍ରିଗୁଣର ଉର୍ଦ୍ଧକୁ ସେମାନେ ଯାଉଛନ୍ତି। ଏ ଭୌତିକ ଜଗତ ହେଲେ ସତ୍ୟତମ ତିନି ଗୁଣ ରହିଛି, ଏ ତିନି ଗୁଣ ବିଷୟରେ ଜାଣିବା ପାଇଁ ଭଗବାନ ବ୍ରହ୍ମଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ଏ ଗୁଣୋତ୍ତର ବିଭାଗ ବିଷୟରେ କହିଲେ। ମୂଳରୁ ତୃତୀୟ ଅଧ୍ୟାୟରେ ଆରମ୍ଭ କରି ଗୁଣୋତ୍ତର ବିଷୟରେ କହୁଛନ୍ତି, କିନ୍ତୁ ଚତୁର୍ଦ୍ଦଶ ଅଧ୍ୟାୟରେ ବିଶୁଦ୍ଧ ଭାବରେ ଏହି ଗୁଣୋତ୍ତର ବିଷୟ ବର୍ଣ୍ଣନା କରିଛନ୍ତି, ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଏବଂ ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ କହିଲେ ଗୁଣୋତ୍ତର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିପାରିବି ନାହିଁ। ଏତିକି ଜାଣ ଯେ ନ ତଦସି ପୃଥିବୀ ବା ଦିବି ଦେବେଶ ବା ଗୁଣ ସତର ପ୍ରକୃତି ଗୋଟେଇ ଯଦି ବିଚାର ତେବେ ଗୁଣେ ଦେବଲୋକରୁ ଆରମ୍ଭ କରି ସମସ୍ତ ଲୋକରେ ସମସ୍ତେ ଏହି ତିନି ଗୁଣ ଭିତରେ ରହିଛନ୍ତି। ତେଣୁ ବିଶ୍ୱନାଥ କବି ଠାକୁର ତାଙ୍କର ଭାଷାରେ ଆହୁରି ବହୁତ ତ୍ରିଗୁଣ ଭିତରେ କଥା କହିଛନ୍ତି ସେଇ ଶ୍ଳୋକର ଭାଷାରେ। ତେଣୁ ଯାହା ହଉ ଏ ତିନି ଗୁଣ ଭିତରେ ସମସ୍ତେ ରହିଛନ୍ତି, କିନ୍ତୁ ଯେଉଁମାନେ ଏଇ ତିନି ଗୁଣର ଉର୍ଦ୍ଧକୁ ଯାଉଛନ୍ତି ସେମାନେ ବ୍ରହ୍ମଭୂତ ବୋଲି କୁହାଯାଉଛି। ତେଣୁ ତିନି ଗୁଣର ଉର୍ଦ୍ଧ କଲେ ତାର ଲକ୍ଷଣ କ'ଣ ନା ପ୍ରସନ୍ନ ଆତ୍ମା, ସେମାନେ ପ୍ରସନ୍ନ ହେଇଯିବେ ବା ଶାନ୍ତି ଲାଭ କରିବା, ପ୍ରଶାନ୍ତ ହେଇଯିବେ, ଶାନ୍ତି ପ୍ରାପ୍ତ ହେଇଯିବେ। ତେଣୁ ପ୍ରସନ୍ନ ହେଇଛନ୍ତି ଲକ୍ଷଣ କ'ଣ ନା ନ ସୋଚୁକୁ ନ କାଟିବି, ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ତାଙ୍କର ସୂଚନା ଏବଂ ଆକାଂକ୍ଷା ରହିଛି। ସୂଚନା କ'ଣ ପାଇଁ ରହିଛି ନା ଯାହା ଥିଲା ଆମର କିଛି ମୂଲ୍ୟବାନ ବସ୍ତୁ ବସ୍ତୁ ଥିଲା ଯଦି ଚାଲିଗଲା ସେଥିପାଇଁ ସୂଚନା, ଆକାଂକ୍ଷା ଯୋଉଟା ନାହିଁ ସେଥିପାଇଁ ଆକାଂକ୍ଷା। ତେଣୁ ଯେଉଁମାନେ ଭକ୍ତ କଥା ଛାଡ଼ନ୍ତୁ, ଯେଉଁମାନେ କେବଳ ଏଇ ଗୁଣରୁ ଉର୍ଦ୍ଧକୁ ଯାଇଛନ୍ତି ସେମାନେ ଏଇ ସ୍ଥିତି ଲାଭ କରିବେ, ନ ସୋଚନ୍ତି ନ କାଙ୍କ୍ଷିବି, ଏବଂ ସେମାନେ ସମ ସର୍ବେଷୁ ଦେଇଛୁ।
ସେଠାରୁ ଗଲେ ସେମାନେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ, ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ। ଏ ସମାନ ବ୍ୟବହାରଟା ଏତେ ସହଜ ବସ୍ତୁ ନୁହଁ,
ସମାନ ବ୍ୟବହାର।
ଯେତେବେଳେ ଭଗବତ ଗୀତା ପୁସ୍ତକ ଅଧ୍ୟାୟରେ ଭଗବାନ ଜ୍ଞାନଦେବ ବିଷୟରେ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଯେ ଆତ୍ମ ପମ୍ୟେନ ସର୍ବତ୍ର ସମମ ପଶ୍ୟତି ଯୋ ଅର୍ଜୁନ ସୁଖମ ବା ଯୋଗିବା ଦୁଃଖମ ସହଯୋଗୀ ପରମ ମତ। ଯୋଗି ଶ୍ରେଷ୍ଠ ଯୋଗୀ ଯେଉଁମାନେ ସୁଖ ବା ଦୁଃଖରେ ସମସ୍ତଙ୍କୁ ଆତ୍ମ ସମାନ ଦେଖନ୍ତି, ଦର୍ଶନ କରନ୍ତି, ସେ ହେଉଛନ୍ତି ଶ୍ରେଷ୍ଠ ଯୋଗୀ। ଏ କଥା ଶୁଣି ଅର୍ଜୁନ କହୁଛନ୍ତି, ପ୍ରଭୁ ଏଟା ତ ସମ୍ଭବ ନୁହଁ। ଯୋଉ ଯୁବ ତ୍ରୟାଭିତ ସ୍ୱାମୀ ମଧୁସୂଦନ ଏତଦ୍ୟା ନ ପଶ୍ୟାମି ଚଞ୍ଚଳ। ଆପଣ ଯୋଉ ସମ୍ୟକ ସ୍ୱାମୀ କଥା କହିଲେ ଏଟା ତ ମୁଁ ଦେଖିପାରୁ ନାହିଁ, ଏଟା ସମ୍ଭବ ହବ। ତେଣୁ ଭଗବାନ କହିଲେ ହବ, ସେଟା ସମ୍ଭବ ହବ। କଣ ଭଗବାନ କହିଲେ ଯେ ସଞ୍ଚାଳକୀ ମନ କୃଷ୍ଣ ଯୋଉ କହିଲେ, ଭଗବାନ କହିଲେ ଅସଂଶୟ ମା ବାହ ମନ ଦୁର୍ନି ଗ୍ରହଣ କରଣ ଅଭ୍ୟାସ ବୈରାଗ୍ୟ। ଯଦି ଆମେ ଅଭ୍ୟାସ କରିବା ତାହେଲେ ସେହି ସ୍ତରକୁ ଆସିପାରିବା, ସମସ୍ତଙ୍କୁ ଆସିପାରିବା। ତେଣୁ ଅଚଳପତି ଯେଉଁମାନେ ଏଇ ତ୍ରିଭୁବନ ଉର୍ଦ୍ଧକୁ ଯାଉଛନ୍ତି ସେମାନେ ବ୍ରହ୍ମଭୂମି ସ୍ତର ପ୍ରାପ୍ତ ହେଉଛନ୍ତି, ସେମାନେ ସୂଚନା ଏବଂ ଆକାଂକ୍ଷା ନାହିଁ, ସେମାନେ ପ୍ରଶାନ୍ତ ପ୍ରଶାନ୍ତି ଶାନ୍ତି ପ୍ରାପ୍ତ ହେଉଛନ୍ତି ଏବଂ ସେମାନେ ସମସ୍ତଙ୍କୁ ସମାନ ଭାବରେ ଦର୍ଶନ କରୁଛନ୍ତି ଏବଂ ଏଇଠୁ ଭକ୍ତି ଆରମ୍ଭ ହେଉଛି। ପରମାତ୍ମା ବିଶିଷ୍ଟ ପ୍ଲାଟଫର୍ମ ଭକ୍ତି, ଯେଉଁମାନେ ପ୍ରକୃତରେ ଭକ୍ତି ସ୍ତରକୁ ଆସିଛନ୍ତି ସେମାନେ ଏହି ସ୍ତରକୁ ଆସିବେ, ଏହି ସ୍ତରରୁ ଭକ୍ତି ଆରମ୍ଭ ହେବ। ତେଣୁ ଯାହା ହଉ ଏହିଭଳି ଭାବରେ ମାନେ ଦେବକୀ ବସୁଧରଙ୍କୁ କଷ ବହୁତ ଆତ୍ମା ସମେତ ଜ୍ଞାନ ପ୍ରଦାନ କରି ବର୍ତ୍ତମାନ ଅନୁମୋଦନ କରୁଛନ୍ତି। ତସ୍ମାତ୍ ଶବ୍ଦ ବ୍ୟବହାର କରାଯାଇ, ତସ୍ମାତ୍ ମାନେ ସେଥିପାଇଁ, ଯେହେତୁ ଏହିସବୁ କାରଣ ରହିଛି ସେଥିପାଇଁ ଭଦ୍ରେ ଏ ଭଦ୍ରେ ଏ ଦେବକୀ ଏ ଭଉଣୀ ସ୍ୱତନୟା ତମର ଯୋଉ ଛଅଟି ପୁତ୍ରଙ୍କୁ ହତ୍ୟା କଲି ସେଥିପାଇଁ ତମେ ଦୁଃଖ କର ନା, କାହାର କି କଥା ତାର ଭିତର ଆତ୍ମ ତ ରହିବ କିଏ ତାହେଲେ ଏ ତନୁରୁ ଏ ଶରୀରରୁ ଯାହା ଦଉଛୁ ବୋଲି ଆମେ କହୁଛେ ତନୟା ବୋଲି କହୁଛେ, କିଏ କାହାର ତନୟ? ସେମାନେ ଗୋଟେ ଭୌତିକ ଶରୀର ପ୍ରାପ୍ତ ହେଇଛନ୍ତି, ସେମାନେ କ'ଣ ଏଇ ଶରୀର କି ଶରୀର ସମସ୍ତ ଜ୍ଞାନ ତମକୁ ପ୍ରଦାନ କରି ତଥାପି ତମେ ସ୍ୱତନୟା ବୋଲି କହୁଛ, ତନୟା ନିଜ ତନୟ ବୋଲି କହୁଛ। ଯାହା ହଉ ତମର ଯଦି ବା ଦୁଃଖ ଅଛି ହେ ଭଦ୍ରେ ହେ ଭଉଣୀ, ମୟା ବ୍ୟାପା ପିତା ମତି, ମୁଁ ଯଦି ତାକୁ ହତ୍ୟା କରିବି କିନ୍ତୁ ପ୍ରତି କର୍ମର ପାଞ୍ଚଟି କାରଣ ରହିଛି, ଗୋଟିଏ କାରଣ ନୁହଁ। ଭଗବତ ଗୀତା ସର୍ବସୂତ୍ରରେ ବର୍ଣ୍ଣନା କରାଯାଇଛି କଥା ଯେ ଅଧିଷ୍ଠାନ ପଞ୍ଚେତାନି ମହାବାହ କାରଣାନି ଜୀବନ, ପ୍ରତି କର୍ମର ପାଞ୍ଚଟି କାରଣ ରହିଛି, ଗୋଟିଏ କାରଣ ନୁହଁ। କଣ କଣ ସେ ନା ଅଧିଷ୍ଠାନ ତଥା କର୍ତ୍ତା କରଣଙ୍କ ପୃଥବିଧ ବିବିଧା ପୃଥ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ, ଯୋଉ ସ୍ଥାନରେ କାର୍ଯ୍ୟ କରାଯାଉଛି ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ତାର ମଧ୍ୟ କାର୍ଯ୍ୟରେ ତାର ପ୍ରଭାବ ହେଉଛି। ଆମର ଭୀଷ୍ମ ରାଧାମଣ୍ଡ ମହାରାଜ କହନ୍ତି ସ୍ଥାନ କେତେ ବଳବା, ଗୋଟେ ବନ୍ଧୁକରେ ଯୋଉ ଗୁଳି ଫୁଟୁଛି ବନ୍ଧୁକ ମାରିଦେଲେ ଗୋଟେ ଗୁଳି ଫୁଟୁଛି କାରଣ ଲୋକ ମୃତ୍ୟୁବରଣ କରୁ, ସେ ଗୁଳିର କ'ଣ ଶକ୍ତି ଅଛି? ସେ ଗୁଳିଟାକୁ ଯଦି ଆମେ ପକେଟ ବାସି କରି ଜଣେ ମୃତ୍ୟୁବରଣ କରିବୁ, କିନ୍ତୁ ସେ ବନ୍ଧୁକରେ ଥିବାରୁ ଯୋଉ ବନ୍ଧୁକରେ ଯେତେ ଫୁଟି ଯାଉଛି ସେତେବେଳେ ତାର ଶକ୍ତି ଆସିଯାଉଛି, କାହିଁକି କେନର୍ଜି ଆସିଯାଉଛି, ଜଣେ ଜଣକୁ ଅତ୍ୟାଚାର କରିଦେଉଛି, ସ୍ଥାନର ପ୍ରଭାବ ରହିଛି। ତେଣୁ ବିଶେଷ ଭାବରେ ମନ୍ଦିର ମାନଙ୍କରେ ଯେତେବେଳେ ଭଗବାନ କଥା ହଉଛି ସେ ସ୍ଥାନର ବି ପ୍ରଭାବ ରହିଛି, ଏଇ କଥା ଆମେ ବାହାରେ କହିଲେ ତାର ପ୍ରଭାବଟା କମିଛି। ଏ ସ୍ଥାନ ଭଗବାନଙ୍କର ମନିକେତକୁ ନିର୍ଗୁଣ ଭାବେ ସବୁ ସ୍ଥାନରେ ପ୍ରଭାବ ରହିଛି, ଗ୍ରାମ ସବୁ ବନ ବନସୁ ସାତ୍ତ୍ୱିକ ବାହକ ଯେଉଁମାନେ ବନରେ ରହୁଛନ୍ତି ତାଙ୍କ ସତ୍ୟଗୁଣ ପ୍ରଭାବ ରହିଛି, ଗ୍ରାମ ସହ ରାଜସ୍ତରେ ଗ୍ରାମରେ ରଜଗୁଣ ପ୍ରଭାବ ରହିଛି, ତେଣୁ ଯେଉଁମାନେ ଦୂତ ସଦନ ଇତ୍ୟାଦି ଏସବୁ ସ୍ଥାନରେ ତମଗୁଣ ପ୍ରଭାବ ରହିଛି। କିନ୍ତୁ ଭଗବତ ଗୀତା ଭଗବାନ କହୁଛନ୍ତି ମନିକେତନ ତୁ ନିର୍ଗୁଣ ଭାବେ, ଏ ଭଗବାନ ନିକେତନ ଏ ଯେଉଁ ଭଗବାନ ମନ୍ଦିରରେ ଆମେ ଆଜି ବସିଛେ ଇଏ ହେଉଛି ନିର୍ଗୁଣ, ଗୁଣର ପ୍ରଭାବ ନାହିଁ। ତେଣୁ ଏଠି ଯେତେବେଳେ ଆମେ ଭଗବାନ କଥା କହୁଛେ ତାର କଥାର ବହୁତ ଶକ୍ତି ରହିଛି, ସ୍ଥାନର ପ୍ରଭାବ ରହିଛି, ଆଜି ସ୍ଥାନ କଥା କର୍ତ୍ତା
ଯେଉଁମାନେ କାର୍ଯ୍ୟ କରୁଛନ୍ତି ସାଧାରଣତଃ ଭାବୁଛେ କର୍ତ୍ତା ଏହି ସବୁକିଛିର ମୂଳ, ସେଟା କିନ୍ତୁ ପ୍ରକୃତରେ ସେ ସବୁକିଛିର କାରଣ ନୁହଁ, ସେ କର୍ମର ଏକମାତ୍ର କାରଣ ସେ ନୁହଁ। ଅଧିଷ୍ଠାନ ତଥା କର୍ତ୍ତା କରଣ ବିଭିନ୍ନ ଦ୍ୱାରା କର୍ମ କରଣ କହିଲେ ବିଭିନ୍ନ କ'ଣ ଇନ୍ଷ୍ଟ୍ରୁମେଣ୍ଟ ଦ୍ୱାରା ଆମେ କାର୍ଯ୍ୟ କରୁଛେ, ଯେମିତି ଆମେ କଥା କହୁଛେ ବର୍ତ୍ତମାନ ମାଇକ୍ ଦ୍ୱାରା କଥା କୁହାଯାଉଛି, ଏସବୁ କରଣ ଏସବୁ ଆମକୁ କର୍ମରେ ସାହାଯ୍ୟ କରୁଛି। ଏଗୁଡ଼ି କର୍ମର ପାଇଁ ମଧ୍ୟ ଏହା ପ୍ରଭାବ ରହିଛି। ଆମେ ଯଦି ମାଇକ୍ କାର୍ଯ୍ୟ କରିବୁନି ତାହେଲେ କିଏ ଶୁଣିପାରିବେ ନାହିଁ। ସେଇଭଳି ଭାବରେ ବିବିଧା ସହିତ ସୁଯୋଗ ଚେଷ୍ଟା ସମସ୍ତେ ଚେଷ୍ଟା ମଧ୍ୟ କରୁଛନ୍ତି, ଚେଷ୍ଟା ମଧ୍ୟ ଫଳ ରହିଛି। ପିଲାମାନେ ଯେଉଁମାନେ ଫାଷ୍ଟ କ୍ଲାସ୍ ପାଉଛନ୍ତି ବା ଏସବୁ ପାଉଛନ୍ତି, ବହୁତ ପରିଶ୍ରମ କରୁଛନ୍ତି, ସେମାନେ ଚେଷ୍ଟା କରୁଛନ୍ତି, ବହୁତ ଚେଷ୍ଟା କଲେ ଯେ ଫଳ ପାଇଯିବ ତା ମଧ୍ୟ ନୁହଁ। କର୍ମନି ବା ଅଧିକାର ଅଛି ମା ପଡ଼ିଛି କଦା, କର୍ମରେ ଆମର ଅଧିକାର ଅଛି ଫଳ ନାହିଁ, ଫଳ ପାଇଁ ପୁଣି ଅଲଗା କାରଣ ରହିଛି। ଏବଂ ଦୈବଂ ଚୈବାତ୍ର ପଞ୍ଚମ, ଆମେ ଯେଉଁ କାର୍ଯ୍ୟ କରୁଛେ ଦୈବ ଦ୍ୱାରା ମଧ୍ୟ ନିର୍ଦ୍ଧାରିତ ଏଇ କାର୍ଯ୍ୟଟା ଜଣେ କରିବ, ଭାଗ୍ୟଫଳ ଯେଉଁଠୁ କୁହାଯାଉଛି ଭାଗ୍ୟଫଳ, ଆମେ କର୍ମ କରିଛେ ତେଣୁ ସେଇ କର୍ମର ଫଳ ବର୍ତ୍ତମାନ ଭୋଗ କରୁଛେ, ତେଣୁ କର୍ମ ଫଳ ଏଇ ଭାଗ୍ୟ ଦୈବ ଦ୍ୱାରା ନିର୍ଦ୍ଧାରିତ ଏଇଟା କରିବ, ଆମର ଏଇ ସମୟ ମୃତ୍ୟୁ ହବ ବା ଏଇଭଳି ଭାବରେ ଆମେ କାର୍ଯ୍ୟ କରିବା। କପାଳ ଲିଖନ ଆମର ଓଡ଼ିଆରେ ରହିଛି, କପାଳ ଲିଖନ କିଏ କରିବା ଆମେ ରହିଛି, କିନ୍ତୁ କପାଳ ଲିଖନ କେବଳ ଭଗବାନ ହିଁ ପରିବର୍ତ୍ତନ କରିପାରିବେ, ନହେଲେ ଆଉ କିଏ କରିପାରିବେ ନାହିଁ। ଯେମିତି ଆମ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଜଣେ ସୁପ୍ରିମକୋର୍ଟ ଜଣଙ୍କୁ ଦେଇଦେଲା ଡେଥ୍ ସେଣ୍ଟେନ୍ସ ଦେଇଦେଲା, ମୃତ୍ୟୁ ଦେଇଦେଲା, ଦଣ୍ଡ ଦେଇଦେଲା, ତାକୁ ଆଉ କିଏ ପରିବର୍ତ୍ତନ କରିପାରିବେ ନାହିଁ, କିନ୍ତୁ ପ୍ରେସିଡେଣ୍ଟ ଚାହିଁଲେ କ୍ଷମା ଦେଇପାରିବେ। ସେଇଭଳି ଭାବରେ ଆମର ଯେଉଁ କର୍ମଫଳ ରହିଛି ସବୁ ଆମେ କର୍ମଫଳ ଭୋଗ କରିବା, କିନ୍ତୁ ଯେତେବେଳେ ଆମେ ଭଗବାନଙ୍କୁ ଶରଣରେ ଯାଉଛନ୍ତି ସେତେବେଳେ ସେ କର୍ମଫଳରୁ ମୁକ୍ତ ହେଇଯାଉଛନ୍ତି। ଯାହାକି ଭଗବତ ଗୀତା ସଦସ୍ୟରେ ଭଗବାନ କହିଲେ ଯେ ସର୍ବଧର୍ମ ପରିତ୍ୟଜ୍ୟ ମା ଏକମ୍ ଶରଣ ବ୍ରଜ ଅହମ୍ ତାମ ସବୁ ପାପ ଭିଉ ମୋକ୍ଷେ ନାହିଁ ମା, ସବୁ ଧର୍ମ ତ୍ୟାଗ କରି କେବଳ ମୋ ଶରଣରେ ଆସ, ଇଏ ପ୍ରକୃତ ଧର୍ମ, ଇଏ ସବୁଠାରୁ ମୂଲ୍ୟତମ ଜ୍ଞାନ ଭଗବାନ ଭଗବତ ଗୀତା ପ୍ରଦାନ କରିଛନ୍ତି, ଇଏ ହେଉଛି ପ୍ରକୃତ ଧର୍ମ। ତେଣୁ ଏଇ ଧର୍ମ ଯଦି ଯଦି ଭଗବାନଙ୍କ ଶରଣରେ ଯିବେ ତାହେଲେ ଅହମ୍ ତାମ ସର୍ବ ପାପ ଭିଉ, ଅନ୍ୟ ଯେଉଁ ତଥାଗତ ସବୁ ଧର୍ମ ରହିଛି ସେ ସବୁ ଧର୍ମ ଯଦି ତ୍ୟାଗ କରିଦେଲେ ମାନେ ପାପ ଭୋଗ କରିପାରେ, କିନ୍ତୁ ଭଗବାନ କହିଲେ ମୁଁ ତମର ସେ ପାପରୁ ମୁକ୍ତ କରିବି, ଅହମ୍ ତାମ ସର୍ବ ପାପ ମୁକ୍ତି ଚାମି, ସମସ୍ତ ପାପରୁ ମୁକ୍ତି କରିଦେବି। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ସବୁ ଧର୍ମ ତ୍ୟାଗ କରିକି ଭଗବାନ ଶରଣ ଯିବା ନା ନାହିଁ, ଭଗବାନଙ୍କୁ ମା ସୂର୍ଯ୍ୟ ଆଉ ସୂଚନା କରିବା ଦରକାର ନାହିଁ, ଏଟା ହେଉଛି ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କୁହାଯାଉଛି ସୂଚନା, ଏଥିରେ କ'ଣ ଯାଉ ଚିନ୍ତା କରିବା ଦରକାର ନାହିଁ, ଏତେ ଜ୍ଞାନ ପ୍ରଦାନ କରି ଭଗବାନ କହିଲେ ଠିକ ଅଛି ମୁଁ ତମକୁ ସବୁ ଜ୍ଞାନ କରି ତମେ ଯାହା କରୁଛ କର, ଏଠି ସେ ଜ୍ଞାନ ମାତ୍ରମୟା ବିନ୍ଦୁ ସେଠି ସେଠି ତଥା କରୁ, ମୁଁ ତମକୁ ସବୁ ଜ୍ଞାନ ପ୍ରଦାନ କରିଦେବି ତମେ ସବୁ ଯାହା କରୁଛ କର, ତମେ ଯୁଦ୍ଧ କଲେ କର ଦରକାର ନାହିଁ। ତେଣୁ ଯେଉଁମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଲେ ସେମାନେ ଭଗବାନ କଥାନ୍ତରେ କାର୍ଯ୍ୟ କରିବେ, ଯେଉଁଭଳି ଭାବରେ ଅର୍ଜୁନ କହିଲେ ଯେ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ର ସାଧାତ୍ମୟାସିତ ଶିଶୋଶ୍ରୀ ଗତ ସନ୍ଦେହ କରିଛି ବଚନ ଦେବ, ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଯାଇଛି ତେଣୁ ମୁଁ ଆପଣଙ୍କର କାର୍ଯ୍ୟ କରିବି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇଭଳି ଭାବରେ କଂସ ଦେବକୀ ଏବଂ ବସୁଦେବଙ୍କୁ ଜ୍ଞାନ ପ୍ରଦାନ କରି ତାଙ୍କ ପାଇଁ କ୍ଷମା ପ୍ରାର୍ଥନା କରି ସେ କହୁଛନ୍ତି ଏଇ ଯେଉଁ ପାଞ୍ଚଟି କାରଣ ରହିଛି, ତେଣୁ ଯିଏ ଭାବେ ଯେ କର୍ତ୍ତା ହିଁ ଏକମାତ୍ର କାରଣ ତାହେଲେ ସେ ପ୍ରକୃତ ମୂର୍ଖ ବ୍ୟକ୍ତି, ସେ ପ୍ରକୃତ ଜାଣିନି ଏ କର୍ମର କାରଣ କ'ଣ କ'ଣ ସବୁ ରହିଛି, ଏ କଥା ଅଷ୍ଟଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ କଥା। ଯାହା ହଉ ତେଣୁ ଏଠି ସେ କହୁଛନ୍ତି ଯଦିଓ ମୁଁ ଏଇଟାକୁ ମାରିଛି ସେ ଛଅ ପୁତ୍ରଙ୍କୁ ମାରିଛି, କିନ୍ତୁ ମା ଅନୁସୂଚ ଯଥ ତମେ ଏଇଟା ସୂଚନା କର ନାହିଁ, ଯେଉଁ କହିବେ କାହିଁକି ସୂଚନା କରିବ ନାହିଁ ନା ଯତ ସର୍ବ କାରଣ ସମସ୍ତେ ସ୍ୱକୃତମ ଗୁଞ୍ଜତି ଅବଶ୍ୟ, ନିଜ ଯେଉଁ କର୍ମ କରିଛନ୍ତି ସେଇ କର୍ମ ଫଳ ହିଁ ସେମାନେ ପ୍ରାପ୍ତ ହେବେ, ତେଣୁ ସେଇଟାକୁ ସେଥିପାଇଁ ମୁଁ ଦାୟୀ ନୁହଁ। ଯଦିଓ ଏଇଟା ଆମର ଭୌତିକ ବିଚାରରେ ଏଇଟା ଠିକ୍ କୁହାଯିବ ନାହିଁ, ଯଦି ଜଣେ କହିବ ଯାଇକି ଜଣେ ନାଚେଇକି କହିବ ଯେ ପ୍ରକୃତ କିଛି କାରଣ ନୁହଁ, ଭାଗବତ ସତ୍ୟ ষোল অধ্যায়ের এইসব বর্ণনা করাযায়। ধর্মরাজ এবং ধর্মরূপক বৃষব এবং পরীক্ষিত মহারাজ যাই এসব আলোচনা হয়েছে যে প্রকৃতরে কারণ কি পরীক্ষিত মহারাজ দেখছেন বৃষবর তিনোটি পাদ নষ্ট হয়েছে গোটি পাদরে ঠিয়া হয়েছে সেতবে সে পচারছেন তোমার এইসব কষ্টর কারণ কম সেতবে কে প্রকৃত জাঁ কারণ কি কারণ কি কৌশল মোট কর্ম ফল কি কৌশল দেবতা মানুষ ফল কি কৌশল এইভাবে ভাবে অনেক কারণ কি কম কৌশল তেমন সেই পরীক্ষিত মহারাজ কে প্রকৃত জাঁলি আপনার ধর্ম যে প্রকৃত জ্ঞান প্রাপ্ত হয়েছেন যে ধর্ম বিষয়ে জ্ঞান প্রাপ্ত হয়েছেন সে যা সব হল সেই সে জনক দায়ী করতে না ভাগবত দশম চৌদ দেহে ব্রহ্মা চিন্তা করছেন নমস্তে ভগবান দুঃখ প্রাপ্ত হচ্ছে সেতবে আমি চিন্তা করবা নি ইয়ে হচ্ছে আমার কর্মফল কারণ জন ভক্তি করছি মানে সে কর্মফল মুক্ত হয়ে যাচ্ছে ভাগবতম ষষ্ঠ স্কন্ধ প্রথম অধ্যায় পনেরো শ্লোকরে ভাগবতরে শ্লোক উপাধি কথা কৌশল যে জনে ভক্তি করছি মানে ভক্তের বিভিন্ন স্তর রয়েছে যে বিশেষ ভাবে জীব গোস্বামীর সন্দর্ভ কু উদ্ধার করে কিন্তু প্রভুপাদ মহারাজ যে ভক্তির যে রয়েছে বিভিন্ন স্তর রয়েছে ভক্তির রূপ গোস্বামী কিন্তু যে কন না ভক্তি কু দুই ভাগ বিভক্ত করা যায় গোটে সন্ততা গোটে হচ্ছে কদাচিত কি সবুঠ উন্নত ভক্তি কথা ছাড়ত যেটা নিম্ন ভক্ত যে আভাস রূপা কথা সে ভক্তি কতবে কেউ জন ভক্তি করছেন ভক্তির আভাস প্রকৃত ভক্তি করু না সেই স্বরূপ জন গলা মানে আভাস রূপা ভক্তি দ্বারা হি সর্বোত্তম প্রার্থিত হয়ে যায় সবকিছু পাপ কর্ম মুক্ত হয়ে যাচ্ছে কিন্তু যদি বা মানে ভক্ত ভোগ করছে সে চিন্তা করা কথা যে আমার কর্মফল ভোগ করছু কিন্তু ভগবান কৃপার যেটা বিরাট বড় দুঃখ পাইবা কথা সেটা লাভ হয়ে যাচ্ছে এইভাবে ভাবে জন যদি জীবন ধারণ করবে তাহলে মুক্তি মুক্তি প্রাপ্ত হওয়ার যোগ্য হয়ে যাবে এই শ্লোকটি মহাপ্রভু এবং সার্বম ভট্টাচার্য পুরীরে এইসব আলোচনা করা যায় বহুত সময় কথা রয়েছে আমার কথা সংক্ষেপ করিবার সময় হয়েছে তেমন এইভাবে ভাবে কংস দেবকী এবং বসুদেব বুঝেকি সে কৌশল যে তোমার পুত্রমান যে মৃত্যুবরণ কলে যদিও মু তাকে মারিছি কিন্তু সে তাঙ্কর স্বকর্মফল ভোগ করছে প্রকৃত সেমানে নিজ কর্মফল হি ভোগ করছে কারণ সেমানে ছিলে মরিজীর ছ সন্তান ব্রহ্মা যেতবে তাঙ্কে কন্যা প্রতি আসক্তি ধাবমান হোথিলে সেই সময়ে সে মতি দেইছিলে যোথে গোটে অপরাধ হেগলা যোথে এ কর্মফল তাঙ্কে উপরে পড়লা তেমনি এইভাবে ভাবে যেতবে দেবকী এবং বসুদেবকু বুঝেইবে ক্ষমা প্রার্থনা করিবে দেবকী বসুদেব তাঙ্ক ঠারে প্রীত হয়েছে ক্ষমা করবে তেমন আমার কথা বিশ্রাম দেওয়া তার প্রশ্ন আছে জয় শ্রী ভাগবতম কি জয় শ্রী প্রভুপাদ মহারাজ কি জয় শ্রী গুরুদেব কি অনন্ত কোটি বৈষ্ণব বৃন্দ কি জয় গৌর ব্রহ্মানন্দে জয় শ্রী প্রভুপাদ মহারাজ কি